आकाशवाणी संवाद पढ़ुछंती प्रज्ञा परिमिता जेना। ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ। ସେସେଲ୍ସ ନ୍ୟାସନାଲ୍ ଆସେମ୍ବ୍ଲିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ। ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ, ଫ୍ରାନ୍ସରେ ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପରିବେଶ ଦିଗରେ କାର୍ଯ୍ୟାନ୍ୱୟନ ନିଶ୍ଚିତ ରୂପେ ସ୍ୱଚ୍ଛ, ନିରପେକ୍ଷ, ଦାୟିତ୍ୱପୂର୍ଣ୍ଣ ଏବଂ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ। ସେସେଲ୍ସର ନ୍ୟାସନାଲ୍ ଆସେମ୍ବ୍ଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପରିବେଶ ସୁରକ୍ଷା ଦିଗରେ ନ୍ୟାୟପୂର୍ଣ୍ଣ ପଦକ୍ଷେପ ଗ୍ରହଣ ଲାଗି ଏହା ନିତାନ୍ତ ଆବଶ୍ୟକ। ସେସେଲ୍ସ ଏବଂ ଭାରତ ଉଭୟ ସମଗ୍ର ବିଶ୍ୱକୁ ଏକ ସମାବେଶୀ ବିକାଶ ଦିଗରେ ଆଗେଇ ନେବା ଉପରେ ଆଗ୍ରହ ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି, ଭାରତ ମହାସାଗର ପାଇଁ ଭାରତର ଲକ୍ଷ୍ୟ ସାଧନ ଦିଗରେ ସେସେଲ୍ସ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି, ଯାହା ସଦାସର୍ବଦା ବଜାୟ ରହିବ। ଭାରତ ମହାସାଗର କେବେ ବି ଭାରତ ସେସେଲ୍ସକୁ ଭାଗଭାଗ କରେ ନାହିଁ, ବରଂ ଏହା ଦୁଇ ରାଷ୍ଟ୍ରକୁ ସଂଯୋଗ କରିଥାଏ ବୋଲି ଶ୍ରୀ ମୋଦି କହିଛନ୍ତି। ପରିବେଶ ସଂରକ୍ଷଣ ପାଇଁ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଏହା ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ଜନସାଧାରଣ ଯେତେବେଳେ ମାନଚିତ୍ର ଦେଖନ୍ତି ସେମାନେ ଭାରତ ମହାସାଗର ମଧ୍ୟରେ ସେସେଲ୍ସକୁ ଏକ ଦ୍ୱୀପପୁଞ୍ଜ ଭାବେ ଦେଖିପାରିବେ ବୋଲି ଶ୍ରୀ ମୋଦି ତାଙ୍କ ଭାଷଣରେ କହିଛନ୍ତି। ଭାରତ କୌଣସି ରାଷ୍ଟ୍ରକୁ ତା'ର ଉପକୂଳରୁ ବ୍ୟାପକ ଦିଗ୍ବଳୟକୁ ଅନୁଧ୍ୟାନ କରିଥାଏ। ସେସେଲ୍ସର ନ୍ୟାସନାଲ୍ ଆସେମ୍ବ୍ଲିରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନ ପାଇଁ ସେସେଲ୍ସର ରାଷ୍ଟ୍ରପତି ଏବଂ ତାଙ୍କର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ବିକାଶ ଦିଗରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସ୍ୱାର୍ଥ ସାଧନ ଦିଗରେ ନୀଳ ଅର୍ଥନୀତି, ଜଳବାୟୁ ପଦକ୍ଷେପ, ସାମୁଦ୍ରିକ ସମ୍ପଦରେ ଦୀର୍ଘସ୍ଥାୟୀ ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପାଞ୍ଚଳ ରାଷ୍ଟ୍ରଗୁଡ଼ିକର ବିକଶିତ ଆକାଂକ୍ଷା ପୂରଣ ଦିଗରେ ତାଙ୍କର ନେତୃତ୍ୱ ପ୍ରତିପାଦନ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏହା ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ସେସେଲ୍ସର ଏହି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି, ପ୍ରାକୃତିକ ପରିବେଶ ସୁରକ୍ଷା ଦିଗରେ ସମଗ୍ର ବିଶ୍ୱରେ ଭାରତର ପଦକ୍ଷେପକୁ ମାନ୍ୟତା ପ୍ରଦାନ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି, ଯାହାକି ଭାରତ ପାଇଁ ଏକ ଗର୍ବର ବିଷୟ। ଡକ୍ଟର ଜୟଶଙ୍କର କହିଛନ୍ତି, ଜଳବାୟୁ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ବିକାଶ ଦିଗରେ ଶ୍ରୀ ମୋଦିଙ୍କ ନେତୃତ୍ୱକୁ ଏହି ସମ୍ମାନ ପ୍ରତିପାଦିତ କରୁଛି। ଏହା ମଧ୍ୟ ଭାରତ ଏବଂ ସେସେଲ୍ସ ମଧ୍ୟରେ ଭାଗିଦାରିତା ସମ୍ପର୍କ ସୁଦୃଢ଼କୁ ସୂଚାଉଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ବିଶ୍ୱରେ ଭାରତର ସ୍ଥିତି ଦୃଢ଼ ହେଉଛି ଏବଂ ଏହା ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ ଦିଗରେ ସମଗ୍ର ବିଶ୍ୱକୁ ପ୍ରୋତ୍ସାହିତ କରୁଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ମଧ୍ୟରେ ଭିକ୍ଟୋରିଆଠାରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଅନୁଷ୍ଠିତ ହୋଇଛି। ଉଭୟ ନେତା ଆପୋଷ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତାଙ୍କୁ ସେସେଲ୍ସ ପକ୍ଷରୁ ପ୍ରଦାନ କରାଯାଇଥିବା ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ସମ୍ମାନ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ଭାରତ ମହାସାଗରର ସୁରକ୍ଷା, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି ରକ୍ଷା କରିବାରେ ଉଭୟଙ୍କ ଦାୟିତ୍ୱ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ଅଧିକ ବିଶ୍ୱାସଭାଜନ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ନେଇ ଆଲୋଚନା ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଉଭୟ ରାଷ୍ଟ୍ରର ଶିଳ୍ପ ବିକାଶ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବାରେ ପଦକ୍ଷେପ ଜାରି ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ସେହିପରି ଭାରତ ଏବଂ ସେସେଲ୍ସ ମଧ୍ୟରେ ଯୋଗାଯୋଗ ବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଦୂରତ୍ୱ ହ୍ରାସ କରିବା କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏକ ଫଳପ୍ରଦ ମାଧ୍ୟମ ବୋଲି ଶ୍ରୀ ମୋଦି କହିଛନ୍ତି। ଡିଜିଟାଲ୍ ରାଷ୍ଟ୍ରାୟତ୍ତ ଭିତ୍ତିଭୂମି କ୍ଷେତ୍ରରେ ଭାରତର ସଫଳ ଅଭିଜ୍ଞତାକୁ ସେସେଲ୍ସକୁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସଠାରେ ୟୁପିଆଇ କାର୍ଯ୍ୟକାରୀ ନେଇ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ସେସେଲ୍ସ ଭାଗିଦାରୀ ସମ୍ପର୍କ ଉଲ୍ଲେଖନୀୟ। କୋଭିଡ୍ ସମୟରେ ଭାରତ ଏକ ବନ୍ଧୁ ରାଷ୍ଟ୍ର ଭାବେ ସେସେଲ୍ସକୁ ପ୍ରତିଷେଧକ ଟିକା ଯୋଗାଇ ତା'ର କର୍ତ୍ତବ୍ୟ ସମ୍ପାଦନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବ୍ୟାପକ ଓ ଫଳପ୍ରଦ ଥିଲା। ଏହା ଭାରତ ଓ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୃଢ଼ୀଭୂତ କରିବା ସହ ଆପୋଷ ବିଶ୍ୱାସକୁ ପ୍ରତିପାଦିତ କରିଛି। ଶ୍ରୀ ହର୍ମିନ୍ କହିଛନ୍ତି ଦୀର୍ଘସ୍ଥାୟୀ ଆର୍ଥିକ ବିକାଶ ଏବଂ ସୁରକ୍ଷା କାର୍ଯ୍ୟକାରୀ ଉପରେ ତାଙ୍କର ଆଲୋଚନା ପର୍ଯ୍ୟବେସିତ ଥିଲା। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ଆକାଶବାଣୀର 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ସେ ଦେଶବାସୀଙ୍କୁ କେତେକ ପଦକ୍ଷେପ ଆପଣାଇବା ଲାଗି ଅନୁରୋଧ କରିଥିଲେ। ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି, ବିଦେଶ ଯାତ୍ରା ବାତିଲ କରିଛନ୍ତି ଏବଂ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିଛନ୍ତି, ଫଳରେ ପେଟ୍ରୋଲ ଓ ଡିଜେଲ ବଞ୍ଚପାରିଛି। ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବୃଦ୍ଧି କରିଛନ୍ତି। ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସମ୍ମୁଖୀନ ହେଉଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
मुझे इस बात की खुशी है इस ग्लोबल क्राइसिस का हम भारतीय मिलकर मुकाबला कर रहे हैं। मुझे विश्वास है जन भागीदारी की यही शक्ति हमें मजबूती देगी, हमें सफल बनाएगी।
ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି। ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହିସବୁ ଯୁଦ୍ଧ ଜାହାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି। ଏଥିସହ ଡିଆର୍ଡିଓ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତଥର ଆନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଦୁନିଆର ପ୍ରାୟ 2500ରୁ ଅଧିକ ସ୍ଥାନରେ ବଡ଼ବଡ଼ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତର କୋଟି କୋଟି ଲୋକ ଏଥିରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଯୁକ୍ତି ବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତା ଯୁଗରେ ମାନବିକ ସୃଜନଶୀଳତା ସଂରକ୍ଷଣର ଆବଶ୍ୟକତା ରହିଛି। ନାଳନ୍ଦା ବିଶ୍ୱବିଦ୍ୟାଳୟ ହେଉଛି ଏ କ୍ଷେତ୍ରରେ ଏକ ଜ୍ୱଳନ୍ତ ଉଦାହରଣ। ଏହା ଭାରତର ଭବିଷ୍ୟତକୁ ନୂତନ ରୂପ ପ୍ରଦାନ କରୁଛି।
नालंदा विश्वविद्यालय ने शास्त्रार्थ की हमारी प्राचीन परंपरा को फिर से जीवन किया है। दूसरों के विचारों को धैर्य से सुनने और समझने की सीख भी इस शास्त्रार्थ की प्रक्रिया से मिलती है। मुझे खुशी है कि नालंदा विश्वविद्यालय ने इसे अपने दीक्षांत समारोह का हिस्सा बनाया।
ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକ୍ର ଉଦାହରଣ ଦେଇ କହିଛନ୍ତି ସେଠାରେ ମାତ୍ର 100 ଜଣ ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ପାନିସ୍ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢୁଛନ୍ତି ଏବଂ ପୁରୁଷ ସୂକ୍ତମ୍, ସ୍ତ୍ରୀ ସୂକ୍ତମ୍ ଏବଂ ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକୁ ସ୍ୱଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଜାମ୍ମୁ କାଶ୍ମୀରକୁ ତିନିଦିନିଆ ଗସ୍ତରେ ଯାଇ ଆଜି ଶ୍ରୀନଗରରେ ପହଞ୍ଚନ୍ତି। ମୁଖ୍ୟ ନିର୍ବାଚନ କମିଶନର କାଶ୍ମୀରରେ ତୃଣମୂଳ ସ୍ତରରେ ନିର୍ବାଚନ ପ୍ରକ୍ରିୟାକୁ ସେଠାରେ ସମୀକ୍ଷା କରିବେ। ଫ୍ରାନ୍ସର ଉତ୍ତର ପୂର୍ବାଞ୍ଚଳରେ ଏକ ସ୍କାଏ ଡାଇଭିଂ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 11 ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ନାନ୍ସି ସହର ନିକଟରେ ତଳକୁ ଖସିପଡ଼ିଥିଲା। ବେଲ୍ଫାଷ୍ଟରେ ଚାଲିଥିବା ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟର୍ଲ୍ୟାଣ୍ଡ 16 ଓଭରରେ 5 ୱିକେଟ୍ ହରାଇ 124 ରନ୍ ସଂଗ୍ରହ କରିଛି। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ, ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ, ସେସେଲ୍ସ ନ୍ୟାସନାଲ୍ ଆସେମ୍ବିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡେନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ। ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ଫ୍ରାନ୍ସରେ ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।